ଆମର ପ୍ରହ୍ଲାଦ ମହାରାଜଙ୍କ ଶିକ୍ଷା କାର୍ଯ୍ୟକ୍ରମ ଶିକ୍ଷା ବିଷୟରେ କଥା ଚାଲିଛନ୍ତି। ତେଣୁ ଆଜି ଆମେ ଷଷ୍ଠ ଶ୍ଲୋକ ଆଲୋଚନା କରିବା, ଷଷ୍ଠ ଆଉ ଗୋଟେ ଦୁଇଟି ଶ୍ଲୋକ ମଧ୍ୟ ତା ସହିତ ଆଲୋଚନା କରିବା, କାରଣ ଏକା ଅର୍ଥ ରହିଛି। ତେଣୁ ପ୍ରହ୍ଲାଦ ମହାରାଜଙ୍କ ଶିକ୍ଷା ଯେଉଁ ଆରମ୍ଭ ହେଉଛି, ତାଙ୍କ ସାଙ୍ଗ ବାଳକମାନଙ୍କୁ କହୁଛନ୍ତି, ପାଞ୍ଚ ବର୍ଷର ବାଳକ, ବେଶୀ ବୟସ ନୁହଁ, ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ପ୍ରହ୍ଲାଦ ମହାରାଜ ସେ ଶିକ୍ଷା ପ୍ରଦାନ କରୁଛନ୍ତି। କାରଣ ତାଙ୍କ ପିତା ଆଦେଶ କରିଦେଇଛନ୍ତି ହରିଙ୍କ ବିଷୟରେ କେହି ଶିକ୍ଷା ଦେବେ ନାହିଁ, ଭଗବାନ କେହି ନାହାନ୍ତି, ମୁଁ ହେଉଛି ଭଗବାନ। ଏହି ପରିବେଶରେ ପ୍ରହ୍ଲାଦ ମହାରାଜ ତାଙ୍କର ଶିକ୍ଷକ ଷଣ୍ଢ ଏବଂ ଅମରଙ୍କ ଏହି ଦୁଇଜଣ ଭିତରେ ଅନୁପସ୍ଥିତ ରହିଛନ୍ତି। ପିଲାମାନଙ୍କର ଖେଳିବା ପାଇଁ ଆଗ୍ରହ ରହିଛି, ଖେଳିବା ପାଇଁ ଚାହୁଁଛନ୍ତି। ସେହି ପରିସ୍ଥିତିରେ ପ୍ରହ୍ଲାଦ ମହାରାଜ ତାଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ଏସବୁ ପ୍ରତିକୂଳ ପରିସ୍ଥିତି, କିନ୍ତୁ ଭକ୍ତିକୁ କହିଲା ଇଏ ଅହେତୁକି ଅପ୍ରତିହତା। ଭକ୍ତିର ଆଚରଣ କରିବା ପାଇଁ କୌଣସି ଆବଶ୍ୟକତା ବା ହେତୁ ଯୋଗ୍ୟତା ଦରକାର ତା ନୁହଁ, ଏବଂ କୌଣସି ପରିସ୍ଥିତିରେ ସେ ତାକୁ ବାଧା ଦିଆଯାଇପାରିବ ନାହିଁ। ପ୍ରହ୍ଲାଦ ଯେଉଁ ଶିକ୍ଷା ଦେଉଛନ୍ତି, ଏଥିରୁ ଆମେ ଏଇଥିରୁ ଅନୁଭବ ବୁଝିପାରିବା ଯେ ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପ୍ରହ୍ଲାଦ ମହାରାଜ ଏହି ଶିକ୍ଷା ପ୍ରଦାନ କରୁଛନ୍ତି। ତେଣୁ ଭଗବାନ ହରିଙ୍କ ବିଷୟରେ ଯେତେବେଳେ କହୁଛନ୍ତି, ତାଙ୍କର ଶରଣରେ ଯିବା, ତାଙ୍କୁ ଭକ୍ତି କରିବା, ଏହି ବିଷୟରେ ଯେତେବେଳେ କହୁଛନ୍ତି, ବର୍ତ୍ତମାନ ସେ କହୁଛନ୍ତି ସାଧାରଣତଃ ଲୋକମାନେ ଏହି ଭକ୍ତିକୁ ଆଚରଣ କରିପାରୁନାହାନ୍ତି। ପୂର୍ବରୁ ଯେଉଁ କହିଗଲେ ତତ୍ ପ୍ରୟାସ ନ କର୍ତ୍ତବ୍ୟ ଯତ ଆୟୁର୍ବୟ ପରମ, ଏ ଚତୁର୍ଥ ଶ୍ଳୋକରେ କଥାଟି କହିଥିଲେ। ସେଥିପାଇଁ ଆମର ଚେଷ୍ଟା କରିବା କଥା ନୁହଁ ଯେଉଁଥିରେ ଆମର ଆୟୁଷ ନଷ୍ଟ ହୋଇଯିବ। ତେଣୁ ଆୟୁଷ କେମିତି ନଷ୍ଟ ହୋଇଯାଉଛି ସେକଥା ବର୍ତ୍ତମାନ ଏହି ଶ୍ଳୋକରେ କହିବେ, ଏହି ଦୁଇ ତିନି ଶ୍ଳୋକରେ ସେ ବିଷୟରେ ଆଲୋଚନା କରାଯିବ। ତେଣୁ ବର୍ତ୍ତମାନ ସେ କହୁଛନ୍ତି ପୁଂସୋ ବର୍ଷ ଶତଂ ଆୟୁ, ମନୁଷ୍ୟମାନଙ୍କର ଶହେ ବର୍ଷ ଆୟୁଷ, ବର୍ଷ ଶତଂ ଆୟୁ, ତଦର୍ଧଂ ଚ ଅଜିତାତ୍ମନ, ମନୁଷ୍ୟର ବୟସ ସାଧାରଣତଃ ଶହେ ବର୍ଷ ବୋଲି ଧରାଯାଏ। ତେଣୁ ସେହି ଶହେ ବର୍ଷରୁ କ'ଣ ହୁଏ ନା ଅଧା ବୟସ, ଅଧା ସମୟ, ପଚାଶ ବର୍ଷ ବିତିଯାଏ, ଅଜିତାତ୍ମନ ଯେଉଁମାନେ ଜିତାତ୍ମନ ନୁହନ୍ତି, ଆଉ ଯେଉଁମାନେ ଇନ୍ଦ୍ରିୟମାନଙ୍କୁ ନିଜ ବର୍ଷରେ ନିଜ ଅଧୀନରେ ରଖିନାହାନ୍ତି, ଅଜିତେନ୍ଦ୍ରିୟ ବୋଲି କୁହାଯାଏ, ଅଜିତାତ୍ମନ, ସେମାନେ ତାଙ୍କର ବର୍ଷ ଶତ ଆୟୁ ଅଧା ବୟସ ବା ପଚାଶ ବର୍ଷ ତାଙ୍କର ନିଷ୍ଫଳଂ ଯଶୁ ରାତ୍ରିଆଂ, ରାତ୍ରି ଦିନ ଯେତିକି ରହିଛି ରାତ୍ରି ସେତିକି ରହିଛି, ଶହେ ବର୍ଷରେ ପଚାଶ ବର୍ଷ ରାତ୍ରି, ପଚାଶ ବର୍ଷ ଦିବସ, ଦୁଇଟା ମିଶିଲେ ଶହେ ବର୍ଷ ହେଉଛି। ତେଣୁ ଯେଉଁମାନେ ଅଜିତେନ୍ଦ୍ରିୟ, ଯଦି ଯେଉଁମାନେ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ କରିନାହାନ୍ତି, ସାଧାରଣତଃ ଇନ୍ଦ୍ରିୟମାନେ ଉପଭୋଗ କରିବା ପାଇଁ ସେମାନେ ଚାହାନ୍ତି, ସେମାନେ ଭାବନ୍ତି ଏଇଥିରୁ ଆମେ ଆନନ୍ଦ ପ୍ରାପ୍ତ ହେବା, ସେମାନେ ଜାଣନ୍ତି ନାହିଁ ଯେ ଇନ୍ଦ୍ରିୟମାନଙ୍କୁ ଆମ ବଶରେ ରଖିବା ବା ନିୟନ୍ତ୍ରଣ ରଖିବା ଏ ମନୁଷ୍ୟର କର୍ତ୍ତବ୍ୟ, ଏଇଟା ଲୋକମାନେ ଜାଣନ୍ତି ନାହିଁ। ତେଣୁ ତାଙ୍କର ଅଧା ବୟସ ଏଇ ରାତ୍ରିରେ ସବୁ ନଷ୍ଟ ହୋଇଯାଏ, ନିଷ୍ଫଳଂ ଯଦସୁ ରାତ୍ରିଆଂ ସେତେ ଅନ୍ଧଂ ପ୍ରାପିତ ତମ ତମ, ଯେଉଁମାନେ ନିଦ୍ରା, ଯେଉଁ ନିଦ୍ରା ହେଉଛି, ନିଦ୍ରା ହେଉଛି ତମ ଗୁଣର ଲକ୍ଷଣ, ତମ ଗୁଣ ଥିବାରୁ, ଜଣେ ତମ ଗୁଣର ପ୍ରଭାବ ଥିବାରୁ ସେ ନିଦ୍ରା ଯାଉଛି, ନହେଲେ ସେ ନିଦ୍ରା ଯାଇପାରିବ ନାହିଁ। ତେଣୁ ଏ ଅନ୍ଧ ବା ଅନ୍ଧକାର, ଯେଉଁ ରାତ୍ରି ରହୁଛି ଅନ୍ଧକାରରେ, ନିଦ୍ରାରେ ସମୟଟି ବିତିଯାଉଛି, ସେ ନଷ୍ଟ ହୋଇଯାଉଛି, ସେତେ ଅନ୍ଧ ଶୋଇବାରେ ନିଦ୍ରାରେ ପଚାଶ ବର୍ଷ ଚାଲିଯାଉଛି, ସେତେ ଅନ୍ଧ ପ୍ରାପିତ ସ୍ତମ, ତେଣୁ ସେ ଅନ୍ଧକାର ସେମାନେ ପ୍ରାପ୍ତ ହେଉଛନ୍ତି, ପ୍ରାପିତ ସ୍ତମ, ପ୍ରାୟ ଲୋକମାନଙ୍କର ଏଇ ଅବସ୍ଥା ହୋଇଥାଏ। ପୁଣି ରାତି ତ ଏଇଭଳି ଭାବରେ ଚାଲିଯାଉଛି, ନଷ୍ଟ ହୋଇଯାଉଛି, ଦିବସ ଯାହା ରହିଲା ବା ଆଉ ଯେଉଁ 50 ବର୍ଷ ଆମେ ରହିଲା ସେ 50 ବର୍ଷ ମଧ୍ୟ ମୁଗ୍ଧସ୍ୟ ବାଲ୍ୟେ କୈଶୋରେ କ୍ରୀଡ଼ତୁ ଯାହାକି ବିଂଶତି, ଛୋଟ ପିଲା ବାଳକ ବୟସ 5 ବର୍ଷ ବାଳକ ବୟସ ଏବଂ କିଶୋର ବୟସ ବାଲ୍ୟ ପରେ ପୌଗଣ୍ଡ ତାପରେ କିଶୋର 5, 6 ରୁ 10 ଇଏ ହେଉଛି ପୌଗଣ୍ଡ ବୟସ ଏବଂ 11 ରୁ 15 ଇଏ ହେଉଛି କୈଶୋର ବୟସ। ତେଣୁ ଇଏ ବାଲ୍ୟ ଏବଂ କୈଶୋର ପୌଗଣ୍ଡ ମିଶାଇକି ମଧ୍ୟ ଇଏ ସବୁ ଏହିଭଳି ଭାବରେ 20 ବର୍ଷ କାଳ ମୁଗ୍ଧସ୍ୟ ବାଲ୍ୟେ କୈଶୋରେ କ୍ରୀଡ଼ତୁ ଯାହାକି ବିଂଶତି, କ୍ରୀଡ଼ାରେ ବା ପିଲାଦିନେ ମୁଗ୍ଧ ହୋଇକରି ବା ବାଳକ ତାଙ୍କର କିଛି ଜ୍ଞାନ ନଥାଏ ଅଜ୍ଞାନତାରେ ଏହିଭଳି ଭାବରେ 20 ବର୍ଷ ଚାଲିଯାଏ। 50 ବର୍ଷ ଯେଉଁ 100 ବର୍ଷରୁ 50 ବର୍ଷ ରାତ୍ରିରେ ବା ନିଦ୍ରାରେ ଚାଲିଯାଉଛି, ଆଉ ଯେଉଁ 50 ବର୍ଷ ରହିଲା ତା ଦେହରୁ 20 ବର୍ଷ ଏହିଭଳି ଭାବରେ ବାଳକ ଏବଂ କୈଶୋର ଅବସ୍ଥାରେ 20 ବର୍ଷ କାଳ ଯାହାକି ବିଂଶତି କ୍ରୀଡ଼ାରେ ବା ମୁଗ୍ଧ ଅବସ୍ଥାରେ ବା ଚପଳ ଅବସ୍ଥାରେ ଚାଲିଯାଉଛି। ତେଣୁ ଆଉ ଯେତିକି ସମୟ ରହିଲା ସେଇଟା କ'ଣ ହେଉଛି ନା ଜରାୟା ଗ୍ରସ୍ତ ଦେହସ୍ୟ ଜାତି ଅକଳ୍ପସ୍ୟ ବିଂଶତି, ବାର୍ଦ୍ଧକ୍ୟ ଆସିଗଲେ 50ରୁ ଉର୍ଦ୍ଧ୍ୱ ହୋଇଗଲେ ବାର୍ଦ୍ଧକ୍ୟ ଆସିଯାଉଛି। ତେଣୁ ସେଠି କୁହାଯାଉଛି ଜରାୟା ଗ୍ରସ୍ତ ଦେହସ୍ୟ, ଜରା ବାର୍ଦ୍ଧକ୍ୟ ଆସିଗଲା, ତେଣୁ ଏଇଥିରେ ଜାତି ଅକଳ୍ପସ୍ୟ ବିଂଶତି, ବାର୍ଦ୍ଧକ୍ୟ ଅବସ୍ଥାରେ ବିଶେଷ କିଛି କାର୍ଯ୍ୟ ସେମାନେ କରିପାରନ୍ତି ନାହିଁ। ଯେଉଁମାନେ ଚାକିରି କରିଛନ୍ତି ସେମାନେ ମଧ୍ୟ ରିଟାୟାରମେଣ୍ଟ ଦିଆଯାଏ, ସେମାନେ କିଛି କାର୍ଯ୍ୟ କରିପାରିବେ ନାହିଁ। ଏହିଭଳି ଭାବରେ ପୁଣି 20 ବର୍ଷ ଏହିଭଳି ଭାବରେ ଚାଲିଯାଏ। ଜରାୟାଗ୍ରସ୍ତ ଦେହସ୍ୟ ଜାତି ଅକଳ୍ପସ୍ୟ ବିଂଶତି, ଏମିତି ହେଇକି ପାଖାପାଖି 90 ବର୍ଷ ଚାଲିଯାଉଛି। ଏହିଭଳି ଭାବରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ଏହିଭଳି ଭାବରେ ସମୟଟି ନଷ୍ଟ ହୋଇଯାଉଛି। ତେଣୁ ଆଉ ଯେଉଁ ଅଳ୍ପ କିଛି ବର୍ଷ ରହିଲା ସେଇଟାରେ ମଧ୍ୟ ଅସୁବିଧା ରହିଛି, କ'ଣ ନା ଦୂରାପୂରଣ କାମେନ, ବିଭିନ୍ନ ପ୍ରକାର କାମନା ରହିଛି, ଦୂରାପୂରଣ ଯେତେ କାମନାକୁ ପୂରଣ କଲେ ମଧ୍ୟ ସେ ଶେଷ ହେବ ନାହିଁ, କାମନା ବଢ଼ି ବଢ଼ିକା ଯାଇଥିବ। ଭଗବଦ୍ଗୀତାରେ ଭଗବାନ କହିଛନ୍ତି ସେ କଥା, କ'ଣ ନା ତୃତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି, କାମ ଏଷ କ୍ରୋଧ ଏଷ ରଜଗୁଣ ସଦ୍ଭବ ମହାସନ ମହାପାତ୍ମା ବିଧି ଏନମ୍ ହେ ବୈରିଣମ। ତୃତୀୟ ଅଧ୍ୟାୟରେ ଅର୍ଜୁନ ଯେତେବେଳେ ଭଗବାନ ପଚାରୁଛନ୍ତି ପ୍ରଶ୍ନ, ପ୍ରଭୁ ଲୋକମାନେ କାହିଁକି ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ଅଥ କେନ ପ୍ରଯୁକ୍ତ ଏ ପାପଂ ଚରନ୍ତି ପୁରୁଷ, କାହିଁକି ଲୋକମାନେ ପାପ କାର୍ଯ୍ୟ କରନ୍ତି, ଅନିଚ୍ଛନ୍ନ ବି ବାର୍ଷ୍ଣେୟ ଏ ବିଷ୍ଣୁବଂଶର ପ୍ରଭୁ, ସେମାନେ ନ ଚାହିଁଲେ ମଧ୍ୟ ସେମାନେ ସେସବୁ ପାପ କାର୍ଯ୍ୟ କରୁଛନ୍ତି, ଯିଏ ଜାଣନ୍ତି ପାପ କରୁଛନ୍ତି ତାଙ୍କ କଥା ଛାଡ଼ନ୍ତି, ଯେଉଁମାନେ ନ ମାନେ ଚାହୁଁନାହାନ୍ତି କରିବା ପାଇଁ କିନ୍ତୁ ତଥାପି ସେମାନେ କରୁଛନ୍ତି, ଯେମିତି ତାଙ୍କୁ ଜବରଦସ୍ତି ସେ କାର୍ଯ୍ୟରେ ଲିପ୍ତ କରୁଛି। ଅଥ କେନ ପ୍ରଯୁକ୍ତ ଏ ପାପଂ ଚରନ୍ତି ପୁରୁଷ ଅନିଚ୍ଛନ୍ନ ବି ବାର୍ଷ୍ଣେ ବଡ଼ା ଦିବ।